భాగవతం సెవెన్ క్యాంటో చాప్టర్ 15 పరం జ్ఞానృతాశయోన్ కస్య వా హేతుర్దేహం కృష్ణాతి లంపట ఆత్మానం చదవిజానియా పరం జ్ఞానృతాశయ కిం ఇచ్చన్ కస్య వా హేతుర్దేహం కృష్ణాతి లంపట. మానవ శరీర ଆତ୍ମା ପରମାତ୍ମାଙ୍କୁ ବୁଝିବା ନିମିତ୍ତ ଉଦ୍ଦିଷ୍ଟ. ଆତ୍ମା ଓ ପରମାତ୍ମା ଉଭୟ ଦିବ୍ୟ ସ୍ତରରେ ଅବସ୍ଥିତ. ଯଦି ଆତ୍ମା ଓ ପରମାତ୍ମା ଉଭୟଙ୍କୁ ଜାଣିକି ବୁଝିପାରିଲା, ତାହାର ଜ୍ଞାନ ଯେତେବେଳେ ବିଶୁଦ୍ଧ ହୁଏ ତାହେଲେ ସେ ବୁଝିପାରିବ ସେତେବେଳେ କେଉଁ କାରଣରୁ ଏବଂ କେଉଁଥିପାଇଁ ଏକ ମୂର୍ଖ ଲୋଭୀ ବ୍ୟକ୍ତି ଇନ୍ଦ୍ରପ୍ରୀତି ନିମିତ୍ତ ଏ ଶରୀରକୁ ପୋଷଣ କରିବ ବା ରକ୍ଷା କରିବ ହେଲା ଶ୍ଳୋକର ଅର୍ଥ. ନାରଦ ମୁନି ମହାଜନ ସୂତ୍ରେ ବହୁ ଗୁରୁତ୍ୱପୂର୍ଣ୍ଣ ଅତି ଉପାଦେୟ ଡ୍ରେସ୍ ମାନ ଦେଉଛନ୍ତି. ବିଶେଷ କରି ଏ ଶ୍ଳୋକରେ କୁହାଯାଇଛି ମାନବ ଜନିର ଉଦ୍ଦେଶ୍ୟ. ମାନବ ଜନିର ଉଦ୍ଦେଶ୍ୟଟା କି? ଯେ ମାନବ ଜନିର ଉଦ୍ଦେଶ୍ୟ ହେଉଛି ଆତ୍ମା ଓ ପରମାତ୍ମାକୁ ଜାଣିବା. ବିଶୁଦ୍ଧ ଜ୍ଞାନ ଲାଭ ହେଲେ ଆତ୍ମା ପରମାତ୍ମାକୁ ଜାଣିପାରିବ. ଆଉ ଆତ୍ମା ପରମାତ୍ମା ଦିବ୍ୟ ସ୍ଥିତିରେ ଅବସ୍ଥିତ, ଭୌତିକ ସ୍ଥିତିରେ ବହୁତ ଦୂରରେ ଅବସ୍ଥିତ. ଆଉ ଜୀବ ବିଶେଷ କରି ମାନବ ଜନିରେ ଜ୍ଞାନ ଲାଭ କରିବା ଉଚିତ. ଏ ଶରୀରଟା ଆତ୍ମା ନୁହେଁ, ଆତ୍ମା ଶରୀରଠାରୁ ଅତିରିକ୍ତ ବସ୍ତୁ, କାରଣ ଶରୀରଟା ଜଡ଼ ଶରୀର, ଆତ୍ମା ହେଉଛି ଅପ୍ରାକୃତ ବସ୍ତୁ, ଚିନ୍ମୟ ବସ୍ତୁ, ଚିତ୍ ବସ୍ତୁ. ଏଇଟା କଥା ଭଲ ରକମ ଜାଣିବା ଉଚିତ. ତାହା ଯଦି ନ ଜାଣିଲା ସେ, ତାହେଲେ ସେ ମାନବ ପଦବାଚିତ ହେବ ନା, ମାନବ ଜନିର ଏଇଟା ଉଦ୍ଦେଶ୍ୟ. ଏ କଥାଟା ଏତେ ନାଦମୁନି କହୁଛନ୍ତି. ଯେତେବେଳେ ଏ କଥା ଜାଣିବ ତାହେଲେ କେଉଁଥିପାଇଁ ଜଣେ ବ୍ୟକ୍ତି ଗ୍ରେଡ଼ି ପର୍ସନ୍ ଲୋଭୀ ବ୍ୟକ୍ତି ଲୋକ ପରବଶ ହେଇ ଇନ୍ଦ୍ରପ୍ରୀତି ନିମିତ୍ତ ଏ ଶରୀରକୁ ବଞ୍ଚାଇ ରଖିବାକୁ ଚେଷ୍ଟା କରିବ? କେଉଁଥିପାଇଁ, ହ୍ୱାଟ୍ ରିଜନ୍? ଏ କଥା କୁହାଯାଉଛି ଭାଷ୍ୟରେ ଆମର ପରମାରାଧ୍ୟ ଗୁରୁଦେବ ଶ୍ରୀ ଶ୍ରୀମଦେବ ଶ୍ରୀ ଭକ୍ତିବେଦାନ୍ତ ସ୍ୱାମୀ ପ୍ରଭୁପାଦଜୀ ମହାରାଜ ଭଲ ଭାବରେ ବ୍ୟାଖ୍ୟା କରି କଥା କହିଛନ୍ତି. ସେ କହିଛନ୍ତି ଏଠି ସନ୍ନ୍ୟାସୀଙ୍କର କଥା କୁହାଯାଉଛି, ସନ୍ନ୍ୟାସାଶ୍ରମ ଯେ ଗ୍ରହଣ କରିବେ, ସନ୍ନ୍ୟାସାଶ୍ରମକୁ ଉନ୍ନୀତ ହେବେ, ଚତୁର୍ଥାଶ୍ରମ, ସେ ସମୟରେ ବିଶେଷ କରି ଏ ଅନୁଭୂତି ଲାଭ ହେବା ଉଚିତ. ସନ୍ନ୍ୟାସୀ ଏ କଥା ନିଶ୍ଚୟ ଜାଣିବା ଉଚିତ ଯେ ସେ ସ୍ୱର ନୁହନ୍ତି, ସେ ଆତ୍ମା, ଆଉ ଆତ୍ମା ଚିନ୍ମୟ ବସ୍ତୁ, ଚିତ୍ ବସ୍ତୁ ଅଚିତ୍ ବସ୍ତୁ ନୁହନ୍ତି. ସ୍ୱରଠାରୁ ସମ୍ପୂର୍ଣ୍ଣ ଭିନ୍ନ, ସ୍ୱରଟା ଜଡ଼ ବସ୍ତୁ, ଆତ୍ମା ହେଉଛି ମୁଖ୍ୟ ବସ୍ତୁ, ସ୍ୱର ମୁଖ୍ୟ ନୁହେଁ. ତେଣୁ ଶାରୀରିକ ଆବଶ୍ୟକତା ଆହାର ନିଦ୍ରା ଭୟ ମୈଥୁନ ଏଥିପ୍ରତି ଧ୍ୟାନ ଦେବାର କୌଣସି ଆବଶ୍ୟକତା ନାହିଁ, କାହିଁକି ବା ଧ୍ୟାନ ଦେବା? ଆତ୍ମା ହେଉଛି ମୁଖ୍ୟ ବସ୍ତୁ, ଆମେ ଆତ୍ମା, ଆମେ ଶରୀର ନୁହଁ. ଆତ୍ମାର ଯେ ଆବଶ୍ୟକତା ସେଥିପ୍ରତି ଧ୍ୟାନ ଦେବା ଉଚିତ, ସେ ଆବଶ୍ୟକତା କିପରି ପୂରଣ ହେବ ସେଥିପାଇଁ ପ୍ରଚେଷ୍ଟା କରିବା ଉଚିତ. ସବୈ ପୁଂସୁ ପର ଧର୍ମ ଯତ ଭକ୍ତିର ଦକ୍ଷ ଦେ ଅହେତୁକ ପ୍ରତୀୟତା ଜୟ ଆତ୍ମା ସୁପ୍ରସିଦ୍ଧ ଦିଏ ଶ୍ରୀମଦ ଭାରତରେ କଥା କହ ଆତ୍ମାର ପ୍ରସନ୍ନତା କେଉଁଠି ରହିଛି? ଯତ ଭକ୍ତିର ଅଧକ୍ଷ ଦେ ଅହେତୁକ ପ୍ରତୀୟତା ଜୟ ଆତ୍ମା ସୁପ୍ରସିଦ୍ଧ ଦିଏ ଆତ୍ମା ଅତ୍ୟନ୍ତ ପ୍ରସନ୍ନ ସେ ବିଷୟରେ ଭକ୍ତିର ଅଧକ୍ଷ ଯେ ଅଧକ୍ଷ ବସ୍ତୁ ଭଗବାନ କୃଷ୍ଣ ଭଗବାନଙ୍କ ଅଧକ୍ଷ ମେଟେରିଆଲ ସେନ୍ସେସ୍ ଯୋଡ଼ ତୁମର ଯୋଡ଼ ଇନ୍ଦ୍ରମାନଙ୍କ ସାହାଯ୍ୟରେ ଯାହାକୁ ତୁମେ କଳନା କରିପାରିବ ନା ମାପି ପାରିବ ନା ସେ ଅଧକ୍ଷ ବସ୍ତୁ ସେ ହେଉଛନ୍ତି ଭଗବାନ। ତେଣୁ ତାଙ୍କର ସେବା ନିଯୁକ୍ତ ହେଲେ, ତାଙ୍କର ପ୍ରେମୟୀ ସେବା ନିଯୁକ୍ତ ହେଲେ ଅନ୍ୟ କଥାରେ ଭକ୍ତି ଯାଚନ କଲେ ବା ଭକ୍ତି ସାଧନ କଲେ ବା ଭକ୍ତି ଆଚରଣ କଲେ ଆତ୍ମା ପ୍ରସନ୍ନତା ବିଧାନ ହଏ ସେବାନନ୍ଦ। ଇଏ ହେଉଛି ମାନବ ଜୀବନର ଉଦ୍ଦେଶ୍ୟ, ସେଥିପାଇଁ ପ୍ରଚେଷ୍ଟା ଧ୍ୟାନ ଦେବା ଦରକାର। ଆତ୍ମା କିପରି ପ୍ରସନ୍ନତା ବିଧାନ ହେବ, ତାମାନେ କିପରି ଆମେ ଭଗବାନଙ୍କ ସେବାରେ ପ୍ରେମୟୀ ସେବା ନିଯୁକ୍ତ ହୋଇକରି ଭଗବାନଙ୍କ ପ୍ରୀତି ବିଧାନ କରିବା, ଏଇଟା ଲକ୍ଷ୍ୟ। ଏ ଲକ୍ଷ୍ୟ ମାନବ ଜୀବନର ଉଦ୍ଦେଶ୍ୟ ଏଇଟା। ଯେତେବେଳେ ଏ କଥା କରାଯିବ ତାହେଲେ ସେ ପ୍ରକୃତ ମାନବ ଜୀବନ ସଫଳ ହେଇଛି, ମାନବ ଜୀବନ ଉଦ୍ଦେଶ୍ୟ ସାଧନ କରୁଛି, ସେ ସନ୍ନ୍ୟାସୀ, ସେ ସନ୍ନ୍ୟାସୀ ନିଶ୍ଚିତ ଭାବରେ। ଆଉ ବିଶେଷ କରି ଯେଉଁମାନେ ସନ୍ନ୍ୟାସ ନେଇଛନ୍ତି ସେମାନେ ଏଇ ସ୍ଥିତି ରହିବେ, ସେମାନେ କଦାପି ଦେହ ଧାରଣା ସ୍ଥିତି ରହିବେ ନା। ଯାହା କହନ୍ତି ବଡିଲି କନସେପ୍ସନ୍ ଅଫ୍ ଲାଇଫ୍ ଇଂରେଜିରେ କହନ୍ତି, ଦେହ ଧାରଣା ସ୍ଥିତିରୁ ଉର୍ଦ୍ଧ୍ୱକୁ ଯିବେ, ଟ୍ରାନ୍ସେଣ୍ଡେଣ୍ଟାଲ ଟୁ ଦି ବଡିଲି କନସେପ୍ସନ୍। ଆତ୍ମା ପରମାତ୍ମା ଏ ସ୍ଥିତି ବୁଝିବେ, ସର୍ବତ୍ର ଆତ୍ମା ପରମାତ୍ମାକୁ ଦର୍ଶନ କରିବେ, ସେଇ ସମ୍ବନ୍ଧରେ ସମ୍ବନ୍ଧିତ ହେବେ। ଏଇଟା ହେଉଛି ଏଥିରେ କଥା ଶିକ୍ଷା ଦିଆଯାଉଛି ଆମକୁ। ଏ ସ୍ଥିତି ଯେତେବେଳେ ଜଣେ ଯିବ ସେତେବେଳେ ସେ ସ୍ୱର ରକ୍ଷା ପାଇଁ ଧ୍ୟାନ ଦେବା ଉଚିତ, ସ୍ୱର ରକ୍ଷା ପାଇଁ ଧ୍ୟାନ ଦେବାର କୌଣସି ଆବଶ୍ୟକତା ନାହିଁ। ପୁନଶ୍ଚ ଆଉ ଗୋଟେ କଥା ହେଉଛି ଯେ ଏ କୁହାଯାଏ ନୃଦେହ ମାଧ୍ୟମ ସୁଲଭମ ସୁଦୃଢ଼ ପ୍ଲବମ ସୁକଳ୍ପମ ଗୁରୁକର୍ଣ୍ଣ ଧାରମ ମୟାନୁକୂଳେନ ଅବସ୍ତୁତରିତ କୁମାନ ଭବାବ୍ଧିନ ଅନ୍ତରେ ସ୍ୱଆତ୍ମା। ଏ କଥା ଅଛି ନୃଦେହଟି ଏ ମାନବ ଶରୀର ସୁଦୃଢ଼ ଲବ୍ଧା ବହୁ ସମ୍ଭବାନ୍ତି, ବହୁ ବହୁ ଲକ୍ଷ ଲକ୍ଷ ଯୋନିରେ ଭ୍ରମଣ କଲା ପରେ ସୁଦୃଢ଼ ମାନବ ଯୋନି ମିଳିଛି। ଏ ବାରମ୍ବାର ଏ କଥା ଆମେ କହୁଛେ, ସେଥିରେ ସେ ଶିକ୍ଷା ଦିଆଯାଉଛି ଆମକୁ। କିନ୍ତୁ ପ୍ଲବଂ ସୁକଳ୍ପୁଂ, କିନ୍ତୁ ଏ ଭବସାଗର ସ୍ତରିବା ପାଇଁ ଗୋଟିଏ ସୁନ୍ଦର ନୌକା ଏଇଟା, ଏ ମାନବ ଯୋନିଟା କଟୁ ତୋର ନୌକା ଏଇଟା, ମାନବ ଯୋନିରେ ହିଁ ତୁମେ ଏ ଭବସାଗର ତରିପାରିବ, ଅନ୍ୟ ଯୋନିରେ ବା ଅନ୍ୟ ଶରୀରରେ ଆତ୍ମା ତରିପାରିବ ନା, ଏଇଟା କଥାଟା ହେଉଛି। ସେଥିପାଇଁ ଏ ଶରୀରକୁ ଆମକୁ ରକ୍ଷା କରିବା ପାଇଁ ପଡ଼ିବ, ଯାହା କୁହାଯାଇଛି କାମସ୍ୟ ନେନ୍ଦ୍ର ପ୍ରୀତି ଲାଭ ଜୀବିତ ଯାହାବତା ଜୀବ ସେ ତତ୍ତ୍ୱ ଜିଜ୍ଞାସା ନାର୍ଥ ଦସ୍ତେ ହୋ କର୍ମ ଭି, ଏ କଥା ପ୍ରଥମ ସ୍କନ୍ଧ ଭାରତରେ କୁହାଯାଇଛି। ସେଥିପାଇଁ କ'ଣ ଦରକାର ନା ଜୀବ ସେ ତତ୍ତ୍ୱ ଜିଜ୍ଞାସା ଲାଭ ଜୀବିତ ଯାହାବତା, ଶ୍ରେୟ ଲାଭ ପାଇଁ ବଞ୍ଚିବ ତୁମେ, ସ୍ୱର ରକ୍ଷା କରିବ ବା ସ୍ୱରଟାକୁ ବଞ୍ଚେଇ ରଖିବ ଶ୍ରେୟ ଲାଭ ପାଇଁ। କାମସ୍ୟ ନେନ୍ଦ୍ର ପ୍ରୀତି ଇନ୍ଦ୍ର ପ୍ରୀତି କରିବା ପାଇଁ ନୁହେଁ, ସେ କଥା ଯଦି କୁହାଯାଇଛି ସେ କଥା ପର୍ପଟରେ ଆମର ପରମାରାଧ୍ୟ ଗୁରୁଦେବ କହିଛନ୍ତି ଆଉ ନାରଦମୁନି ମଧ୍ୟ ସେ କଥା ତୋର ହ୍ୱାଟ ରିଜନ୍ ଆଣ୍ଡ୍ ଫର ହୁମ୍ ଡଜ୍ ଏ ଫୁଲିସ୍ ଗ୍ରିଡ଼ି ପର୍ସନ୍ ମେଣ୍ଟେନ୍ ଦି ବଡି ଫର୍ ସେନ୍ସିଟିଭ ରିଜନ୍, ସେ କଥା କହୁଛି ଇନ୍ଦ୍ର ପ୍ରୀତି ପାଇଁ ସ୍ୱର ରକ୍ଷା କରିବ ଲାଭ ଯିବେ ଏତେ ବଞ୍ଚିବ ତୁମେ ଜୀବନ ଧାରଣ କରିବ କେଉଁଥିପାଇଁ ନା ଶ୍ରେୟ ଲାଭ, ଶ୍ରେୟ ଲାଭ ପାଇଁ, ଶ୍ରେୟଟା କି ନା ପରମାର୍ଥ ଲାଭ ଯାହା ଏଇ ଯୋନିରେ ଲବ୍ଧ ହେଇପାରିବ, ଯୋନିରେ ଏକମାତ୍ର ଲବ୍ଧ ଅବସ୍ଥା ହେଉଛି ପରମାର୍ଥ ଲାଭ। ଏ ମାନବ ଯୋନିର ଉଦ୍ଦେଶ୍ୟ ସେଇଟା, ଅନ୍ୟ ଉଦ୍ଦେଶ୍ୟ ନୁହେଁ, ଇନ୍ଦ୍ରପ୍ରୀତି ଉଦ୍ଦେଶ୍ୟ ନୁହେଁ ମାନବ ଯୋନିର, ଇନ୍ଦ୍ରପ୍ରୀତି ଯେକୌଣସି ଯୋନିରେ ଲବ୍ଧ ହେଉଛି ଯାହା କୁହାଯାଉଛି ସ୍ୱର୍ଗେ ନରକ ଇଏ ବଚ ତେକ୍ତୁର୍ଣ୍ଣମ ତତେଦୁ ପତେଦୁ ମୃତ୍ୟୁ ଯାବତ ନିଶ୍ରେୟସାୟ ବିଷୟ ଖଳୁ ସର୍ବତ୍ର ସିଆତ, ସେ ଶ୍ଳୋକରେ କୁହାଯାଉଛି ମୃତ୍ୟୁ ଯେପର୍ଯ୍ୟନ୍ତ ନ ହେଇଛି ତୁମର ଏ ସ୍ୱର ନଷ୍ଟ ନ ହେଇଛି ସେ ପର୍ଯ୍ୟନ୍ତ ବଞ୍ଚି ରହିଛ ସେ ପର୍ଯ୍ୟନ୍ତ ସେ ଶ୍ରେୟ ଲାଭ ପାଇଁ ଏକମାତ୍ର ପ୍ରଚେଷ୍ଟା କର, ସେଇ ତତ୍ତ୍ୱଜ୍ଞାନ ଲାଭ ନିମିତ୍ତ ଆତ୍ମତତ୍ତ୍ୱଜ୍ଞାନ ଯେଉଁ ତତ୍ତ୍ୱଜ୍ଞାନ ଜାଣିଲେ ସେ ତତ୍ତ୍ୱଜ୍ଞାନ କଥା ଏଠି କୁହାଯାଉଛି, ଜାଣିଲେ ଆଉ କାହିଁକି ଲୋକ ଏ ସ୍ୱର ଧାରଣା ସ୍ୱରକୁ ইন্দ্রপ্রীতি পাই বঞ্চাইবা কাহি তাহলে ইন্দ্রপ্রীতি করিয়া পাই শ্রদ্ধারণা করিবা কাহি যেতবে এই তত্ত্ব জ্ঞান হব জীবস্য তত্ত্ব জিজ্ঞাসা না অর্থদস্য কর্মভি তেণু মানবর সমস্ত কর্ম এই তত্ত্ব জিজ্ঞাসা উপরে আধারিত হওয়া উচিত এই কথা আমার কুহযাচ্ছে বিশেষ করে সন্ন্যাস আশ্রমরে যেমন রয়েছে সেমানঙ্কর এই তত্ত্ব জিজ্ঞাসা রহিবাই উচিত আর সেমানে এই কনসিয়াসনেস যাকে চেতনা আত্মচেতনা বা ভূবচেতনা অন্য কথার কৃষ্ণ চেতনা এই চেতনা পূর্ণ ভাবরে এই চেতনা স্তরে রহি জীবনযাপন করিবে মেনটেন দেয়ার লাইফ ইন্দ্রপ্রীতির কিছু প্রশ্ন নাই নো কোশ্চেন এট অল সেন্স গ্রাটিফিকেশন ইন্দ্রপ্রীতির কোনো প্রশ্ন নাই সেটি এটা কথাটা কথা হচ্ছে আর সে আনন্দময় স্থিতি সেটা হচ্ছে আনন্দময় স্থিতি আত্মা চিরময় পরমাত্মা চিরময় বস্তু যেতবে সেই চেতনা রহিব শুনে চিদানন্দময় স্থিতি রহিব ভৌতিক স্থিতি সেটা নুহে ইটস নট মেটেরিয়াল প্ল্যাটফর্ম স্পিরিচুয়াল প্ল্যাটফর্ম ইংরেজি পাইবা চিদানন্দময় স্থিতি অতি আনন্দময় স্থিতি সে দিব্য আনন্দ সেটা ভৌতিক আনন্দটা অত্যন্ত আনন্দ বা সুখ নুহে যাহা প্রণতি হচ্ছে অনন্ত দুঃখ সেটা কি আনন্দ বা সুখ ভৌতিক যেটা সুখকর বা আনন্দ তা প্রণতা হচ্ছে আদ্যন্তবন্ত ফ্লিটিং অতি স্বল্পকাল স্থায়ী ছুচ্ছ পরিণতি হচ্ছে দুঃখ যৌনয় অনন্ত দুঃখ জনক সে কোন আনন্দ না সুখ সুখ দুঃখাল দুঃখকর সেটা মিজারেবল এক্সিস্টেন্স মেটেরিয়াল এক্সিস্টেন্স মিজারেবল এক্সিস্টেন্স সেটা অতি দুঃখদায়ক স্থিতি সেটা সুখ নয় তেমন সেটা ট্রান্সেন্ডেন্টাল প্ল্যাটফর্ম যাহা কুহ বিয়ন্ড দি মেটেরিয়াল ওয়ার্ল্ড ভৌতিক জগতের বহুর্ধ রয়েছে ট্রান্সেন্ডেন্টাল প্ল্যাটফর্ম চিদানন্দময় স্থিতি সেই স্থিতিকে উন্নীত হওয়া উচিত তা এটা কথাটা কুহ উচিত আর স্পেশালি পরম আরাধ্য গুরুদেব কইছেন যে আমার এই কৃষ্ণ কনসিয়াসনেস মুভমেন্টরে এই শিক্ষায় দেওয়া যাচ্ছে যে কিপর ভাবরে সেই স্থিতিকে জন উন্নীত হব সেই চিদানন্দময় স্থিতিকে সচ এলিভেশন ইজ ওয়ান্স ডিউড ইন হিউম্যান ফর্ম অফ লাইফ এ হচ্ছে মানব জীবনর যে কর্তব্য সেই স্থিতিকে আমি কেমিতি উন্নীত হবা সে চিদানন্দময় স্থিতিকে আমি কেমিতি উন্নীত হবা দেহ ধারণার ঊর্ধ্বকু যা হাউ ক্যান উই গো বিয়ন্ড দিস বডিলি কনসেপশন অফ লাইফ এ হচ্ছে পর্পস আমার এই কৃষ্ণ কনসিয়াসনেস মুভমেন্ট আমার যে কৃষ্ণ চেতনা আন্দোলন এই উদ্দেশ্য এই শিক্ষায় দেওয়া যাচ্ছে আমার সেই স্থিতিকে উন্নীত হবা যেতবে সেই স্থিতিকে উন্নীত হব সম্পূর্ণরূপে সেই চিদানন্দময় স্থিতি রহিব সরি ধারণা রহিব না ইটস বিয়ন্ড বডিলি কনসেপশন অফ লাইফ সে সন্ধান উর্ধ্বরে অছে তার পররক্ষার্থ যাহা দরকার সেথিপাইঁ সে তার ধ্যান দেওয়া কোণী আবশ্যকতা নাই কিনা ধ্যান দেব সে যেতবে সে আত্মার আবশ্যকতা প্রতি ধ্যান সম্পূর্ণরূপে দিয়েছে এবং সেতে নিযুক্ত হইছি সে লাভ পাই সব প্রকার তো চেষ্টাই করুছি সেতবে বডিলি যাহা নেসেসিটি স্বরূপ যা আবশ্যকতা সেটা স্রোত মিলিব স্বরূপ আবশ্যকতা স্রোত মিলিযিব সেই সিপারেট এনডিওভার পৃথক চেষ্টাই করিবার কিছু আবশ্যকতা রহে না পৃথক চেষ্টা করিবার কিছু আবশ্যকতা সে কথা শ্রীমদ্ভগবদ গীতার স্বীকৃত হয়েছে শ্রীমদ্ভগবদ গীতার ভগবান কৃষ্ণ কথা কইছেন অনন্য চিন্তিত মান যে জানা পর্যুপা আসতে তেসং নিত্যাভিযুক্তানু যোগক্ষেম বহাম্যহম এই শ্লোকরে এই কথা কুহযাইছে মতে অনন্য ভাবরে চিন্তাই করছেন মোর উপাসনা মোর ধ্যান মোর পূজা আরাধনা মোর সেবা যোগক্ষেম বহাম্যহম মু তাঙ্কর সব দায়িত্ব নেই নেলি যোগ আর ক্ষেম বহন কলি অর্থাৎ প্রাপ্ত বস্তুর সংরক্ষণ আর প্রাপ্ত বস্তুর প্রাপ্তি এর দায়িত্বটা মু নেই নেই এ কথা ভগবান কইলেন ପ୍ରାପ୍ତ ବସ୍ତୁ କଣ ହେଇଛି? ନା ପ୍ରାପ୍ତ ବସ୍ତୁ ଆମକୁ ଦିଶ ବଡି, ଈଶ୍ୱରଟା ଆମକୁ ଗୋଟେ ପ୍ରାପ୍ତ ହେଇଛି, ଇଜ୍ ମେଟ ବଡି। ଆଉ ବଡିଲି ରିଲେସନସିପ୍ ସର ସମ୍ବନ୍ଧୀ କେତେକ ପରିବାର ଫ୍ୟାମିଲି ରିଲେସନସିପ୍ ବନ୍ଧୁ ବାନ୍ଧବ ଏସବୁ ଯାହା କିଛି ମେଣ୍ଟେନାନ୍ସର ଦାୟିତ୍ୱ ଆମ ଉପରେ ଅଛି, ଫ୍ୟାମିଲି ମେଣ୍ଟେନାନ୍ସର ଆଦି ଏସବୁର ଦାୟିତ୍ୱ ଅଛି, କଥା ଗୁଡ଼ାକ ରହିଛି। ତେଣୁ ଯାହା ପ୍ରାପ୍ତ ହେଇଛି ତାକୁ ସଂରକ୍ଷଣ, ସେଗୁଡ଼ା କିପରି ମେଣ୍ଟେନ୍ ହେବେ, ହାଉ ଦିସ୍ ବଡି ୱିଲ୍ ବି ମେଣ୍ଟେନ୍, ହାଉ ଦିସ୍ ଫ୍ୟାମିଲି ୱିଲ୍ ବି ମେଣ୍ଟେନ୍, ଇଟ୍ ଇଜ୍ ଡିପେଣ୍ଡେଣ୍ଟ ଅନ୍ ଦିସ୍ ବଡି, ଦାଟ୍ ଆଇ ଟେକ୍ ଚାର୍ଜ। ସେ ଦାୟିତ୍ୱ ମୁଁ ନେଲି, ଭଗବାନ କୃଷ୍ଣ କହିଲେ ଅପ୍ରାପ୍ତ ଯାହା ଯାହା ଯୋଗ ଆଉ କ୍ଷମ, ପ୍ରାପ୍ତ ବସ୍ତୁର ସଂରକ୍ଷଣ, ପ୍ରାପ୍ତ ବସ୍ତୁ ଯାହା ମିଳିନି ମିଳିନି ତା କୁଣ୍ଟା ସେ ଯୋଉ ପରମାର୍ଥ ଲାଭ ଯେଉଁଥିପାଇଁ ମାନବ ଜୀବନ ଉଦ୍ଦେଶ୍ୟ ତାକୁ ପ୍ରାପ୍ତ କରିବାର ଦାୟିତ୍ୱ ମଧ୍ୟ ମୁଁ ନେଲି। ଇଟା କଥାଟା କହିଲେଣି ତ ଭଗବାନ କୃଷ୍ଣ, ଏହା ହେଉଛି ତା ଭିତରେ ଯାହା କହନ୍ତି ଇଟ୍ ଇଜ୍ ଅଣ୍ଡରଷ୍ଟୁଡ୍ ହିୟର, ଏଥିରେ ଏଇଟା ଅନୁସୂଚିତ ଅଛି, ଏ ତତ୍ତ୍ୱଟା ଏ କଥାଟା ଏ ଜ୍ଞାନ ଶିକ୍ଷାଟା ଏଥିରେ ଶ୍ରୀମଦ୍ ଭଗବତ ଗୀତାର ସେ ଶିକ୍ଷା। ଏ ଯୋଉ ନାରଦମୁନି କହୁଛନ୍ତି ନାରଦ, ଇ ବୋଥ୍ ଅଫ୍ ଦେମ୍ କ୍ୟାନ୍ ବି ଅଣ୍ଡରଷ୍ଟୁଡ୍ ହ୍ୱେନ୍ ୱାନ୍ ଇଜ୍ ପ୍ୟୁରିଫାଏଡ୍ ବାଇ ଆଡଭାନ୍ସ ନଲେଜ୍, ଫର ହ୍ୱାଟ୍ ରିଜନ୍ ଆଣ୍ଡ ଫର ହୁମ୍ ଡଜ୍ ଏ ଫୁଲିସ୍ ଗ୍ରେଡି ପର୍ସନ୍ ମେଣ୍ଟେନ୍ ଦି ବଡି ଫର ସେନ୍ସ ଗ୍ରାଟିଫିକେସନ୍। ଇଟା କଥା ତାହେଲେ କାହିଁକି ଫୁଲିସ୍ ପର୍ସନ୍ ମୂର୍ଖ ବ୍ୟକ୍ତି ଦେହ ଧାରଣା ରୁହି ଫର ଗ୍ରିଡି ଲୋ ପର୍ବ ସେଇକିରି ଇନ୍ଦ୍ରପ୍ରୀତି ପରି କରିବା ନିମିତ୍ତ କାହିଁକି ବଞ୍ଚିବ, ସେ କାହିଁକି ବଞ୍ଚିବ, ୱାଇ ଲାଭ ଯିବି ତ ଦାବତା ସେ ଲାଭ ପାଇଁ ତ ବଞ୍ଚିବ ଯାହା କହନ୍ତି ସେଥିପାଇଁ କଥା, ଏଇଟା ମାନବ ଜୀବନର କଥା, ମାନବ ଜୀବନର ଉଦ୍ଦେଶ୍ୟ ଶ୍ରେୟ ଲାଭ ପାଇଁ ନ ବଞ୍ଚି ପ୍ରେୟ ଲାଭ କାହିଁକି ବଞ୍ଚିବ, ଶ୍ରେୟ ଆଉ ପ୍ରେୟ ଯୋଡ଼େ କଥା ଅଛି, ଆମ କଥା ହେଲା ଶ୍ରେୟ ଲାଭ ପାଇଁ ବଞ୍ଚିବ, ଶ୍ରେୟ ଲାଭ ପାଇଁ ବଞ୍ଚିବ, ପ୍ରେୟ ଲାଭ ପାଇଁ ନୁହେଁ, ଯେ ପ୍ରେୟ ଲାଭ ପାଇଁ ବଞ୍ଚିବ ଯେ ଫୁଲିସ୍ ପର୍ସନ୍ ଗ୍ରିଡି ପର୍ସନ୍ ମେଣ୍ଟେନିଂ ଦି ବଡି ଓନ୍ଲି ଫର ସେନ୍ସ ଗ୍ରାଟିଫିକେସନ୍ ଇଜ୍ ଫୁଲିସ୍ ଗ୍ରିଡି ପର୍ସନ୍ ଇଜ୍ ଲମ୍ପଟ ବୋଲି କୁହାଯାଇଛି ଥରେ। He must be a lumpata, simply greedy person engaged in such gratification. He is a lumpata, greedy person. Now, keval indra piti pai manchuchi. Eka tha amgu bhama abri kvalarchi. Abhambar kvalarchi, apri gurutva arap karahaychi amgu. Ammanvaru idai korto, this is the duty of the human being. ପଶୁ ନୁହେଁ, ଇତର ଜନିର ଏଇଟି କଥା ନୁହଁ, ଏଇଟା କେବଳ ମାନଜନିର କଥା, ଆଉ ବିଶେଷ କରି ସନ୍ୟାସ ସ୍ପେଶାଲି ୱେନ୍ ୱାନ୍ ଟେକ୍ ସନ୍ୟାସ, ସନ୍ୟାସ ଆଶ୍ରମ ବିଶେଷ କରି ଯେତେବେଳେ ଯିବ ସନ୍ୟାସ ଆଶ୍ରମକୁ, ଫୋର୍ଥ ଆଶ୍ରମ ଚତୁର୍ଥ ଆଶ୍ରମ ଯେଉଁଟା କୁହାଯାଉଛି ସେତେବେଳେ ତ ନିଶ୍ଚିତ ଭାବରେ ଏଇଟା ହିଁ ହେବା ଯାଉଛି। ଆଉ ସନ୍ୟାସ ଆଶ୍ରମକୁ ଯାଇକିରି ତୁମେ ସେନ୍ସ ଗ୍ରାଟିଫିକେସନ୍ କରି ଧ୍ୟାନ ଦେବ, ଶ୍ରେୟ ଲାଭ ପାଇଁ ନ ବଞ୍ଚି ପ୍ରିୟ ଲାଭ ପାଇଁ ବଞ୍ଚିବାକୁ ଚେଷ୍ଟା କରିବ, ତାହେଲେ ସେ ଲମ୍ପଟ ଇଜ୍ ଏ ଲମ୍ପଟ। ଏ କଥାଟା କୁହାଯାଉଛି ମଷ୍ଟ ବି ଏ ଲମ୍ପଟ, ଏ ଗ୍ରେଡି ପର୍ସନ୍ ସିମ୍ପଲ ସେନ୍ସ ଗ୍ରାଟିଫିକେସନ୍, ସେଥିପାଇଁ କୁହାଯାଉଛି ଦେ ସନ୍ୟାସୀ ମଷ୍ଟ ସ୍ପେସିଫିକାଲି ରିମୁଭ୍ ହିମସେଲ୍ଫ ଫ୍ରମ୍ ଦି ଆର୍ଚେସ୍ ଅଫ୍ ଟଙ୍ଗ୍ ବେଲି ଆଣ୍ଡ ଜେନିଟାଲ୍ସ ହ୍ୱିଚ୍ ଡିଷ୍ଟର୍ବ ୱାନ୍ as long as one is not fully aware that the body is separate from the soul. Indramanakar bhega chhi, jhakanti sada bhega, chhota bhega chhi, bacha bhegam manasa, krodha bhegam, juha bhegam, udar bhegam, upastha bhegam. Etan bhegan javi sahita dhira. ଏତାନ୍ ବେଗାନ୍ ଯ ବିଷହିତ ଧୀର, ହଁ ଏଇଟା କଥା କୁହାଉଛି ଏ ଛଅ ବେଗକୁ ଯିଏ ଜୟ କରୁଛନ୍ତି ଇଜ୍ ନଟ୍ ଡିଷ୍ଟର୍ବ ବାଇ ଦିଜ୍ ଅର୍ଜେସ୍ ସିକ୍ସ ଅର୍ଜେସ୍, ହଁ ବାଚ ବେଗମ୍ ମନସ କ୍ରୋଧ ବେଗମ୍ ଜୁହା ବେଗମ୍ ଉଦର ବେଗମ୍ ଉପସ୍ଥ ବେଗମ୍ ଏତାନ୍ ବେଗାନ୍ ଯ ବିଷହିତ ଧୀର, ଏ ଛଅଟା ବେଗକୁ ଜୟ କରୁଛନ୍ତି ଷୋଡ଼ ବେଗ ଜୟୀ সমগ্রমাম প্রতিভাংস শিষ্যাত, সমগ্র পৃথিবীকে সে শাসন করিপারিবে, তার অর্থ সমগ্র পৃথিবীরে সে শিষ্য গ্রহণ করিপারিবে। গুরু শাসন করন্তি, শিষ্য শাসিত হয়। গুরু ইনফ্লিক্টস ডিসিপ্লিন এন্ড ডিসাইপল ইজ আন্ডার ডিসিপ্লিন। অনলি সচ এ পারসন ওয়াজ কনকার্ড দিস সিক্স টাইপস অফ অর্চেস, ইউ আন্ডারস্ট্যান্ড, সিক্স টাইপস অফ অর্চেস সেজ হিয়ার ইজ স্পেসিফিক্যালি রিমুভ হিমসেলফ ফ্রম দ্য অর্চেস অফ টং, বেলি অ্যান্ড জেনিটালস which disturb one as long as one is not fully aware that body is separate from the soul. But Rupa Goswami says six arches. Vacha begam, manasa, krodha begam, juha begam, udar begam, upastha begam, etan beganjo visayita dhira smudramam pradigam sasasyaat. The arches of speech, vacha begam, ক্রোধবেগম, অর্জেস অ্যাঙ্গার, বাচ বেগম ক্রোধবেগম, বাচ বেগম মনস, অর্জ অফ দি মাইন্ড, ইউ আন্ডারস্ট্যান্ড, দেন অর্জ অফ অ্যাঙ্গার ক্রোধবেগম, অর্জ অফ দি টং, অর্জ অফ দি বেলি, অর্জ অফ দি জেনিটালস, উপস্থ বেগম, দি সিক্স টাইপস অফ বেগম। হু হ্যাজ কনকার্ড অল দিস? Who tolerates all this? Arches. Do you understand? Who can tolerate all this arches? Visohetadhira. Who can tolerate all this arches? He can inflict discipline throughout the world. Do you understand? Samagramam pradibhyam sausishyat. In other words, he can accept disciples throughout the world.